ଏଇ ଗର୍ଲସ୍ ଏମିତି କରିଛ କି ଯେ ରକ୍ସିନ୍ ସେଟିଂ ହେଇଯିବ।